ଓଡ଼ିଆ ସାହିତ୍ୟର ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ କବିତା ଚାରିଦିନ ଭୋକିଲା। କବି ବାଞ୍ଛାନିତି ଦାସ। ଚାରିଦିନ ଭୋକିଲା, ଚାରିଦିନ ଭୋକିଲା, ପେଟେ ତାର ନାହିଁ ଦାନା, ଆଖି ମୁହଁ ଶୁଖିଲା, ଚାରିଦିନ ଭୋକିଲା। ଆଖିରେ ଧରିବ ତାର ପୋଷେ ପୋଷେ ଚାଉଳ, ହାତ ଧରି ଆଗେ ଚାଲେ ଟିକି ଝିଅ ବଉଳ, ପାଦେ ଗଲେ ଥକି ପଡ଼େ ବସେ ଦଣ୍ଡେ ଘଡ଼ିଏ, ଚିରା ଗାମୁଛାରେ ବନ୍ଧା ଚୁଡ଼ା ଛୋଟ ପୁଡ଼ିଏ, ଚୁଡ଼ା ଛୋଟ ପୁଡ଼ିଏ। ଖାଲୋ ଦିଓଟେ ମା ପିନ୍ଧା କାନି ଫିଟାଇ, ଭାଗ୍ୟରେ ବିଧାତା ପଛେ ଯାହା ଥାଉ ଘଟାଇ, କାଲି ସକାଳରୁ ହେଲା ଆଜି ପୁଣି ସକାଳ, ତିନି ଦିନ ତଳେ ଖାଇଥିଲୁ ମୁଠେ ପଖାଳ। ସୁନାର ଲତାଟି ମୋର ପଡ଼ିଲୁଣି ଝାଉଁଳି, ଦିଓଟି ପାଟିରେ ନେଇ ଢୋକେ ପି ବାଉଳି, ପାଟି ଉଠ ଅଠା ଅଠା ପଡ଼େ ଉଠେ ପଞ୍ଜରା, ମିଶିଯାଏ ପେଟ ପିଠି ନଈ ପଡ଼ି ବସିଲା, ଚାରିଦିନ ଭୋକିଲା, ଚାରିଦିନ ଭୋକିଲା। ବାବୁ ହେ ଚାରିଦିନ ଭୋକିଲା, ମନ୍ଦିଏ ତୋରାଣି ଦିଅ ଦୀପହର ଟପିଲା, ଝାଇ ଝାଇ କାନ ମୁଣ୍ଡା ଆଉ ନାହିଁ ସାହସ, ଷାଠିଏ ବରଷ ବୁଢ଼ା ବୁଡ଼ିଲାଣି ଫାକାଶ, ନଅ ବରଷର ମୋର ଝିଅ ମା ଛେଉଣ୍ଡ, ଚାଲି ନ ପାରିବ ବାବୁ ଆଉ ଏକ ପାହୁଣ୍ଡ, ଉଛୁଣିକା ଆସିଲାଣି ପେଟ ମରା ବେମାରୀ, ଆଉ ନ ପାରିବି ବାବୁ ଦଣ୍ଡେ ହେଲେ ସମ୍ଭାଳି, ବାପା ଲୋ ମଲି ଏଥର ମୋ କାଳ ସରିଲା, ଷାଠିଏ ବରଷର ବୁଢ଼ା ଆଖି ଖୁସି ପଡ଼ିଲା, ଚାରିଦିନ ଭୋକିଲା, ଚାରିଦିନ ଭୋକିଲା। ଚାରିଦିନ ଭୋକିଲା, ବେଳ ଆସି ରତରତ ସଞ୍ଜବା ବହିଲା, ଉଡ଼ିଗଲେ ପଲ ପଲ କେତେ ବା ଚଢ଼େଇ, ଗୋରୁ ପଲ ଚାଲିଗଲେ ବାଟ ଧୂଳି ଉଡ଼େଇ, ଗାଁ ମୁଣ୍ଡ ପଡ଼ିଆରେ ଝଙ୍କା ବର ତଳରେ ଆଖି କୋଷି ପଡ଼ିଅଛି ବୁଢ଼ା ଶେଷ ନିଦରେ, ଛାତି ପରେ ଢଳିଅଛି କଣ କା ମୁହଁଟି, ମୁକୁତା ଟୋପାଟା ପରି ଏକ ଟୋପା ଲୁହଟି, ଝାଉଁଳା ଗୋଲାପ କଢ଼େ ସତେ ଟୋପା କାକର, ରଙ୍ଗ ମୁହଁ ସଞ୍ଜ ବେଳେ ଶେଷ ଟୋପା ଆଖିର, କିଆ ବଣେ ହୁକେ ହୁଆ ସଞ୍ଜ ଘଣ୍ଟା ବାଜିଲା, ଭୋକିଲାର ଦେଉଳରେ ଶେଷ ପୂଜା ସରିଲା, ଚାରିଦିନ ଭୋକିଲା, ଚାରିଦିନ ଭୋକିଲା, ଚାରିଦିନ ଭୋକିଲା।